ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହଲା ମୁଖିଆ ଖବର। ପ୍ରଯୁକ୍ତି ବିଦ୍ୟାର ଉପଯୋଗ ସମକର ଲାଗି ସୁଗମ କରବାର୍କେ ସବୁ ଦେଶର ଲକ୍ଷ୍ୟ ହେବାର ଦରକାର କହିଲେ ପ୍ରଧାନମନ୍ତ୍ରୀ। ଭାରତ ଏଆଇ ଇମ୍ପାକ୍ଟ ସମ୍ମିଳନୀ 2026ର ପୂର୍ଣ୍ଣାଙ୍ଗ ଅଧିବେଶନକେ କଲେ ସମ୍ବୋଧନ। ବିଧାନସଭାନ ଉପସ୍ଥାପିତ ହେଲା ଚଳିତ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ। ଅଭିବୃଦ୍ଧି ହାର 7.9% ରହିବା ବୋଲି ଆକଳନ। ବିଧାନସଭାନ ଆଇବାକାଲ 2026-27 ଆର୍ଥିକ ବର୍ଷ ଲାଗି ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ। ରାଇଜେ ଆଇଷ୍ଟନ ମୂଲ ହେଲା ମେଟ୍ରିକ୍ ପରୀକ୍ଷା ଆଉ ସମ୍ବଲପୁର ସୁନ୍ଦରଗଡ଼ ଝାରସୁଗୁଡ଼ା ବରଗଡ଼ ଆଉ ଅନୁଗୁଳ ଢେଙ୍କାନାଳକେ ସହରୀ ଅର୍ଥନୈତିକ ଅଞ୍ଚଳ ଭାବେ ବିକଶିତ କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ପ୍ରଯୁକ୍ତି ବିଦ୍ୟାର ଉପଯୋଗ ସମକର ଲାଗି ସୁଗମ କରବାର୍କେ ସବୁ ଦେଶର ଲକ୍ଷ୍ୟ ହେବାର ଦରକାର ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ଭାରତ ଏଆଇ ଇମ୍ପାକ୍ଟ ସମ୍ମିଳନୀ 2026ର ଗୋଟିଏ ପୂର୍ଣ୍ଣାଙ୍ଗ ଅଧିବେଶନକେ ସମ୍ବୋଧନ କରିକି ଶ୍ରୀ ମୋଦି କହିଛନ୍, କୃତ୍ରିମ ବୁଦ୍ଧିମତା ଏଆଇକେ ମାନବୀୟ ମୂଲ୍ୟବୋଧ ଆଉ ମାର୍ଗଦର୍ଶନର ଆବଶ୍ୟକତା ରହିଛି। ଏଆଇ ହେଉଛି ମାନବତାର କଲ୍ୟାଣ ଲାଗି ଗୋଟିଏ ସହଭାଗୀ ସମ୍ବଳ। ବିଶ୍ୱସ୍ତରୀୟ ଇ କ୍ଷେତ୍ର ବିକାଶ ଯାତ୍ରା ଥି ଭାରତର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ଭଗବାନ ବୁଦ୍ଧଙ୍କ ଜୀବନ ଆଦର୍ଶ ବାବଦେ ଉଲ୍ଲେଖ କରିକି ପ୍ରଧାନମନ୍ତ୍ରୀ କହିଛନ୍, ଗୌତମ ବୁଦ୍ଧ ଜ୍ଞାନ ପାଇଥିବା ଭୂମି ଏହା ଦେଇ ସାରା ପୃଥିବୀ ଲାଗି ଶାନ୍ତି ଆଉ ଜ୍ଞାନର ଆଲୋକବର୍ତ୍ତିକା ହୋଇଛି। ସଠିକ୍ କାମ ସଠିକ୍ ବୁଝାମଣାନୁ ଆଇସି ସମୟ ଜାନିକିରି ଠିକ୍ ଉଦ୍ଦେଶ୍ୟ ଓ ଠିକ୍ ନିଷ୍ପତ୍ତି ଜରି ଏଆଇର ସକାରାତ୍ମକ ପ୍ରଭାବକେ ସୁନିଶ୍ଚିତ କରାଯାଇପାରବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍।
ମାନବ ବିଜନ ପ୍ରସ୍ତୁତ କର୍ତ୍ତା ଏମ୍ ମୋରାଲ ସିଷ୍ଟମ୍ସ ଏଆଇ ଏଥିକାଲ ଗାଇଡେନ୍ସ ପର ଆଧାରିତ ହୋ ଏ accountable governance, transparent rules and national sovereignty, jiska data uska adhikar, a accessible and inclusive, AI monopoly nahi multiplier bane, b valid AI lawful ho।
ବିଧାନସଭାନ ଆଜି ଚଳିତ ଆର୍ଥିକ ବର୍ଷର ରାଜ୍ୟ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନ କରାଯାଇଛି। ଏଥି ରାଜ୍ୟର ପ୍ରକୃତ ଅଭିବୃଦ୍ଧି ହାର 7.9% ରହିବା ବୋଲି ଆକଳନ କରାଯାଇଛି। ଗଲା ଆର୍ଥିକ ବର୍ଷରୁ ଇ ବର୍ଷର ଅଭିବୃଦ୍ଧି ହାର ଐତକାର ରହିବା। ସର୍ବଭାରତୀୟ ସ୍ତରନ ଇ ଅଭିବୃଦ୍ଧି ହାର 7.4% ନୁ ବିଲ୍ ଇଟା ଐତକା ହେବା ବୋଲି ଆକଳନ କରାଯାଇଛି। ଭିନ୍ ଭିନ୍ କ୍ଷେତ୍ରର ବର୍କସ୍ ଅଭିବୃଦ୍ଧି ହାର ସଙ୍ଗେ ରାଜ୍ୟ ସରକାରୀ ଆଉ ବେସରକାରୀ କ୍ଷେତ୍ରଟି ପୁଞ୍ଜିନିବେଶ ବଢ଼ିଛି। ଆଇବା ବଛରମାନଙ୍କେ ରାଜ୍ୟର ଅଭିବୃଦ୍ଧି ଐତକା ତୁର୍ତ୍ତି ହେବା ବୋଲି ରିପୋର୍ଟଟି କୁହାଯାଇଛି। ଚଳିତ ଆର୍ଥିକ ବର୍ଷରେ ରାଜ୍ୟର ଅର୍ଥନୈତିକ ଆକାର 9.9 ଲକ୍ଷ କୋଟି ଟଙ୍କା ହେବା ବୋଲି ଅନୁମାନ କରାଯାଇଛି। ଏ ସମୟଥି ରାଜ୍ୟବାସୀଙ୍କ ମୁଣ୍ଡପିଛା ଆୟ ବଢ଼ିଛି। କୃଷି ଆଉ ଆନୁଷଙ୍ଗିକ କ୍ଷେତ୍ରଟି ଏ ଆର୍ଥିକ ବର୍ଷରେ ଅର୍ଥବ୍ୟବସ୍ଥା 19.6% ରହିବା ବୋଲି ଅନୁମାନ କରାଯାଇଛି। ସର୍ବଭାରତୀୟ ସ୍ତରନ 16.8% ନୁ ଇଟା ଐତକା ରହିବା। ଇ ବଛର ବିଲ୍ ଖାଦ୍ୟଶସ୍ୟ ଉତ୍ପାଦନ ବଢ଼ିପାରେ। ଗୁରସ୍ ଆଉ ମାଛ ଉତ୍ପାଦନ ସାମୁଦ୍ରିକ ରପ୍ତାନୀ ବିଲ୍ ବଢ଼ୁଛେ ବୋଲି ରିପୋର୍ଟଟି ଉଲ୍ଲେଖ କରାଯାଇଛି। ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଇବାକାଲ ବିଧାନସଭାନ ଆଇବା ବଛର ଲାଗି ବଜେଟ୍ ଉପସ୍ଥାପନ କରିବେ। ବିଧାନସଭା ବଜେଟ୍ ଅଧିବେଶନଟି ଆଇଜବେଲ ବିରୋଧୀଙ୍କ ଜବର କିଲ୍ଲା ଗଗା ଲାଗି ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଆଜି ସକାଳବେଳା ଗୃହକାର୍ଯ୍ୟ ମୂଲ ହେଉନୁସାର ବିରୋଧୀ ବିଜେଡି ଆଉ କଂଗ୍ରେସ ସଦସ୍ୟମାନେ ଧାନଘିନା ବ୍ୟବସ୍ଥା ଆଉ ଚାଷୀ ସମସ୍ୟାକେ ନେଇକରି ହୋ ହଲ୍ଲା କରବାନୁ ପ୍ରଶ୍ନକାଳ ଶୂନ୍ୟକାଳ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ବାବଦେ ବିଲ୍ ଆଲୋଚନା ନାହିଁ ହୋଇପାରିଲା। ସକାଳ 10:35 ନୁ 11:30 ବଜେ ତକ ତାର ଋତୁରୁ 4 ବଜେ ତକ ଗୃହ ମୁଲତବୀ ହୋଇଥିଲା। 4 ବଜେ ଗୃହକାର୍ଯ୍ୟ ମୂଲ ହେଉନୁସାର ଫେର ବିରୋଧୀ ସଦସ୍ୟମାନେ ହୋ ହଲ୍ଲା କରିଥିଲେ। ବିରୋଧୀଙ୍କ କିଲ୍ଲାଗଗା ଭିତରେ ସଞ୍ଜବେଳର 5 ବଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟପାଳଙ୍କ ବଜେଟ୍ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ରଖିଛନ୍। ବିରୋଧୀ ସଦସ୍ୟମାନଙ୍କ ଗୃହନ ଆଚରଣ ଅତି ନୈରାଶ୍ୟଜନକ ଆଏ ବୋଲି ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍। ଓଡ଼ିଶା ଓ ଛତିଶଗଡ଼ ଭିତରେ ମହାନଦୀକୁ ନେଇକରି ଦେଖାଦେଇଥିବା ଜଳବିବାଦ ଲାଗି ଦୁଇ ରାଜ୍ୟ ଭିତରେ ଆଲୋଚନା ପ୍ରକ୍ରିୟା ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ବିଧାନସଭାନ ଆଜି ଇ ବାବଦେ ଗୋଟିଏ ପ୍ରଶ୍ନର ଉତ୍ତର ଥି ମୁଖ୍ୟମନ୍ତ୍ରୀଙ୍କ ତରଫ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍, ମହାନଦୀ ଜଳବିବାଦର ଆପୋଷ ସମାଧାନ ଲାଗି ନୂଆଦିଲ୍ଲୀନ ମୁଖ୍ୟ ସଚିବ ସ୍ତରଥି 3ଟା ବୈଠକ ଆଉ 11ଟା ଯୁଗ୍ମ ବୈଷୟିକ କମିଟି ବୈଠକ ହୋଇସାରିଛି। ମାମଲା ଏଛେନ୍କା ପ୍ରାଧିକରଣ ପାଖେ ବିଚାରାଧୀନ ରହିଛି। ଦୁଇ ରାଜ୍ୟର ସରକାର ସକାରାତ୍ମକ ମନୋଭାବ ରଖିକରି ବିବାଦର ସମାଧାନ କରିବା ଲାଗି ଚେରେଷ୍ଟା କରୁଛନ୍। ଏଥିଲାଗି ରାଜ୍ୟ ସରକାର ଗୋଟିଏ ବୈଷୟିକ କମିଟି ଗଠନ କରିକି ଅଧିକାରୀ ସ୍ତରଥି ବୈଠକ କରୁଛନ୍। ସେନ୍ତା ମନ୍ତ୍ରୀ ସ୍ତରନ ଭିଲ୍ କମିଟି ଗଠନ କରାଯାଇକରି ଛତିଶଗଡ଼ ସରକାରଙ୍କ ସାଙ୍ଗେ ଆଲୋଚନା କରୁଛନ୍ ବୋଲି ଶ୍ରୀ ମହାଲିଂ ଗୃହକେ ସୂଚନା ଦେଇଛନ୍। ରାଜ୍ୟର 1123 ପଡ଼ା ଗାଁକେ ରାଜସ୍ୱ ଗାଁ ମାନ୍ୟତା ଦେବାର ପ୍ରସ୍ତାବ ଜିଲ୍ଲାପାଳମାନଙ୍କ ପାଖେ ବିଚାରାଧୀନ ରହିଛି ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ବିଧାନସଭାର ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କର ଗୋଟିଏ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍, ରାଜ୍ୟ ଏପତକ 5576 ପଡ଼ା ଗାଁ ଭିତରୁ 1951 ପଡ଼ା ଗାଁକେ ରାଜସ୍ୱ ଗାଁର ମାନ୍ୟତା ଦିଆଯାଇଛି। ରାଜ୍ୟର ଭିନ୍ ଭିନ୍ ଜିଲ୍ଲାର ଜିଲ୍ଲାପାଳମାନଙ୍କ ପାଖେ 2502 ପଡ଼ା ଗାଁକେ ରାଜସ୍ୱ ଗାଁ ଘୋଷଣା ଲାଗି ପ୍ରସ୍ତାବ ଆସିଥିଲା। ହେଲେ ସେ ଗାଁ ସବୁ ରାଜସ୍ୱ ଗାଁ ହେବାର ଲାଗି ମାନଦଣ୍ଡ ପୂରା ନାଇଁ କରୁଥିବାରୁ ପ୍ରସ୍ତାବ ଖାରଜ ହୋଇଥିଲା ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍। ସଦସ୍ୟମାନଙ୍କର ଭିନ୍ ଭିନ୍ ପ୍ରଶ୍ନର ଉତ୍ତର ଦେଇ ରାଜସ୍ୱ ମନ୍ତ୍ରୀ କହିଛନ୍, ନୂଆ ଜିଲ୍ଲା ଗଠନ ଲାଗି ସରକାରଙ୍କ ପାଖେ 31 ପ୍ରସ୍ତାବ ଆସିଛି ଆଉ ନୂଆ ସବ୍ଡିଭିଜନ ଗଠନ ଲାଗି 66 ପ୍ରସ୍ତାବ ଆସିଛି। ସରକାର ସବୁ ପ୍ରସ୍ତାବ ଉପରେ ବିଚାର କରୁଛନ୍, ଠିକ୍ ସମୟଥି ଇ ଦିଗେ ପଦକ୍ଷେପ ନିଆଯିବ ବୋଲି ରାଜସ୍ୱ ମନ୍ତ୍ରୀ ଲିଖିତ ପ୍ରଶ୍ନର ଉତ୍ତର ଦେଇ ସୂଚନା ଦେଇଛନ୍। ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ସେଲ୍ ଅଧୀନତି ଥିବା ରାଉରକେଲା ବିମାନ ବନ୍ଦରକେ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ଏଏଆଇକେ ହସ୍ତାନ୍ତର କରିବା ଲାଗି ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ ବୋଲି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଆଜି ବିଧାନସଭାର ଗୋଟିଏ ପ୍ରଶ୍ନର ଉତ୍ତର ଦେଇ କହିଛନ୍। ମନ୍ତ୍ରୀ ଶ୍ରୀ ଜେନା କହିଛନ୍, ରାଉରକେଲା ବିମାନ ବନ୍ଦରକେ ଏୟାରବସ୍ ଆଉ ବୋଇଂ 737 ବାଗିର ବଡ଼ ବିମାନ ଚଳାଚଳ କରିବାର ଲାଗି ଯୋଗ୍ୟ ବନାବାରକେ ଏଏଆଇ ତରଫ ଫ୍ରି ଫିଜିବିଲିଟି ଅଧ୍ୟୟନ କରାଯାଇଛି। ଏଥିଲାଗି 375 ଏକର ଅତକା ଅତିରିକ୍ତ ଜମି ଦରକାର ପଡ଼ୁଛି। ଲିଜ୍ ଜମି ହସ୍ତାନ୍ତର ପ୍ରକ୍ରିୟା ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଜରିଆ ମୂଲ କରାଯାଇଛି। ସର୍ବେକ୍ଷଣ ଆଧାରଥି ଆଇବା ଦିନେ ଜମି ଅଧିଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ତରଫ ରାଇଜେ ଆଇସ୍ରାନୁ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା 2026 ମୁଲ ହୋଇଛି। ପରୀକ୍ଷା ଆଇବା ମାସର 2 ତକ ଚାଲବା। ପରୀକ୍ଷାର ପହିଲା ଦିନେ ଆଜି ବିଦ୍ୟାଳୟ ଗଣଶିକ୍ଷା ବିଭାଗର ଆୟୁକ୍ତ ଆଉ ଶାସନ ସଚିବ ଡାକ୍ତର ଏନ୍ ତିରୁମାଲା ନାୟକ ଭୁବନେଶ୍ୱରର ଭିନ୍ ଭିନ୍ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିକି ପରୀକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍। କଟକ ବୋର୍ଡ ମୁଖ୍ୟାଳୟନ କରାଯାଇଥିବା ନିୟନ୍ତ୍ରଣ କକ୍ଷକେ ଯାଇକରି ବିଲ୍ ସ୍ଥିତି ଯାଞ୍ଚ କରିଛନ୍। ଏବର୍ଷ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଓ ମଧ୍ୟମ ଶିକ୍ଷାକେ ମିଶାଇକରି ରାଇଜେ 561,979 ଜନ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍। 3,082 କେନ୍ଦ୍ରନ ସକାଳ 9 ସାଢେ 11 ବଜେ ତକ ପରୀକ୍ଷା ହୋଇଛି। ସମ୍ବଲପୁର ସୁନ୍ଦରଗଡ଼ ଝାରସୁଗୁଡ଼ା ବରଗଡ଼ ଆଉ ଅନୁଗୁଳ ଢେଙ୍କାନାଳକେ ଅଲଗ ଅଲଗ ସହରୀ ଅର୍ଥନୈତିକ ଅଞ୍ଚଳ ଭାବେ ବିକଶିତ କରିବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିକରି ଅନୁରୋଧ କରିଛନ୍। ରାଜ୍ୟର ସନ୍ତୁଳିତ ଆର୍ଥିକ ବିକାଶକେ ତ୍ୱର୍ତ୍ତି କରିବା ଲାଗି ସରକାର ରାଜ୍ୟର ଭୁବନେଶ୍ୱର କଟକ ପୁରୀ ପାରାଦୀପ ଅର୍ଥନୈତିକ କ୍ଷେତ୍ର ମଡେଲ୍ଥି ଇ ଦୁଇ ଅର୍ଥନୈତିକ କ୍ଷେତ୍ରକେ ସାମିଲ କରିବାରକେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଚିଠିଥି ଉଲ୍ଲେଖ କରିଛନ୍। ଶ୍ରୀ ପ୍ରଧାନ କହିଛନ୍, ସମ୍ବଲପୁର ସୁନ୍ଦରଗଡ଼ ଝାରସୁଗୁଡ଼ା ବରଗଡ଼ ଆଉ ଅନୁଗୁଳ ଢେଙ୍କାନାଳ କ୍ଲଷ୍ଟର ରାଜ୍ୟର ମୋଟ ଘରୋଇ ଉତ୍ପାଦ 26% ନୁ ଅତକା ଯୋଗଦାନ କରୁଛେ। ଇନ ପୁଞ୍ଜିନିବେଶ ଲାଗି ବହୁତ ସୁଯୋଗ ରହିଛେ। ହେଥିର୍ଲାଗି ଇ ଅଞ୍ଚଳକେ ଭିଲ୍ ସିଟି ଇକୋନୋମିକ୍ ରିଜିଅନ୍ ଥି ସାମିଲ କରିକି ବିକଶିତ କରବାର ଲାଗି ପଦକ୍ଷେପ ନେବାରକେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍। ଓଡ଼ିଶା ପୁଲିସର ଅପରେସନ୍ ସାଇବର କବଚ ଅଭିଯାନ ଥି ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାର ସାଇବର ଅପରାଧୀଙ୍କ ପର୍ଦ୍ଦାଫାସ କରାଯାଇଛି। ସାଇବର ସେଲ୍, କ୍ରାଇମ୍ ବ୍ରାଞ୍ଚ ଆଉ ସମ୍ବଲପୁର ଜିଲ୍ଲା ପୁଲିସ 300 ଅତକା ସନ୍ଦିଗ୍ଧ ବେନାମୀ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିଛି। ସେଥିର୍ ଭିତରୁ 140 ବ୍ୟାଙ୍କ ଆକାଉଣ୍ଟ 110,03,00,000 ନୁ ଅତକା ଟଙ୍କା କାରବାର ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଘଟଣାଟି ପୁଲିସ 20 ଗିରଫ କରିଥିବା ବେଳେ 32 ନୋଟିସ୍ ଜାରି କରିଛି। ସେନ୍ତା ରାଉରକେଲା ପୁଲିସ ଜିଲ୍ଲାର ବନ୍ଧମୁଣ୍ଡା ଥାନା ଇଲାକାନୁ ଆନ୍ତଃରାଜ୍ୟ କ୍ରିକେଟ୍ ବେଟିଂ ସିଣ୍ଡିକେଟ୍ର ପର୍ଦ୍ଦାଫାସ କରିବାର ସହିତ 6 ଗିରଫ କରିଛି। ସେମାନଙ୍କ ଠାରୁ 30,00,000 ଅତକା ଟଙ୍କା ଓ ଭିନ୍ ଭିନ୍ ଦରବ ଜବତ କରାଯାଇଛି। ଝାରସୁଗୁଡ଼ା ପୁଲିସ ତରଫ ବିଲ୍ ସଂଗଠିତ ସାଇବର ସିଣ୍ଡିକେଟ୍ର ପର୍ଦ୍ଦାଫାସ କରାଯାଇକରି 15 ଗିରଫ କରାଯାଇଛି। ଅଭିଯୁକ୍ତମାନେ ବେଆଇନ ଆକାଉଣ୍ଟ ଜରିଆ 5 ଅତକା ଟଙ୍କାର କାରବାର କରିଥିବାର ଜଣାପଡ଼ିଛି। କଳାହାଣ୍ଡି ଜିଲ୍ଲାର 16 ଆକାଉଣ୍ଟ, ବୌଦ୍ଧନ 6, ସୁବର୍ଣ୍ଣପୁର ଜିଲ୍ଲାର 19 ଆଉ ବରଗଡ଼ ଜିଲ୍ଲାର 12 ଆକାଉଣ୍ଟ ଯାଞ୍ଚ କରାଯାଇକରି ବହୁତ ଲୋକଙ୍କୁ ଗିରଫ କରାଯିବାର ସହିତ ନୋଟିସ୍ ଜାରି କରାଯାଇଛି। ସମ୍ବଲପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଦକ୍ଷତା ବିକାଶ ନିୟୋଜନ କାର୍ଯ୍ୟାଳୟ ତରଫ ଆଜି ସହରର ଅଇଁଠାପାଲି ବିର୍ସାମୁଣ୍ଡା ପଡ଼ିଆନ ନିଯୁକ୍ତି ମେଳା ହୋଇଯାଇଛି। ମେଳାଥି ରାଜ୍ୟ ଓ ରାଜ୍ୟ ବାହାରର ଭିନ୍ ଭିନ୍ ଘରୋଇ ସଂସ୍ଥା ଯୋଗ ଦେଇକରି ଜୁଆନ ପିଲା ଟୁକେଲମାନଙ୍କୁ ସିଧାସଳଖ ନିଯୁକ୍ତି ଦେବାର ସହିତ ନିଯୁକ୍ତି ଭିତ୍ତିକ ତାଲିମ ଦେବାରକେ ବାଛିଛନ୍। শেষে মুখ্য খবর ফের গে প্রযুক্তি বিদ্যার উপযোগ সমকর লাগি সুগম করবার কে সবু দেশর লক্ষ্য হবার দরকার কহিলে প্রধানমন্ত্রী। ভারত এআই ইম্প্যাক্ট সম্মেলনী 2026 পূর্ণাঙ্গ অধিবেশন কে কলে সম্বোধন। বিধানসভা উপস্থাপিত হেলা চলিত আর্থিক বছরর অর্থনৈতিক সর্বেক্ষণ রিপোর্ট অভিবৃদ্ধি হার 7.9% রহবা বলি আকলন কল হেলা আকলন। বিধানসভা আইবা কাল 2026-27 আর্থিক বছর লাগি বজেট উপস্থাপন করবে মুখ্যমন্ত্রী। আউ রাইজে আসন্ন মূল হেলা ম্যাট্রিক পরীক্ষা। আজির আঞ্চলিক খবর ইনা শেষ হলা। জুহার।